ହଁ ନା ସରସ୍ୱତୀ ସାହୁ, ମୁଁ ଡୁମଡୁମା ଶାସ୍ତ୍ରୀ ନଗରରୁ କହୁଛି, 66 ନମ୍ବର ୱାର୍ଡରୁ। ପାଣିର ପ୍ରୋବ୍ଲେମ ଟିକେ ହଉଛି, ଏପଟେ ପାଣି ଆସୁନି ଆମର, ଫ୍ଲୋ କମରେ ଆସୁଛି, ଅଳିଆ ବି ଘରେ ପଡିକି ରହୁଛି ଦୁଆରେ, ଶୀଘ୍ର ଆସୁନାହାନ୍ତି। ଏତିକି କାମ କରିଦେଲେ ଆମେ ଉପକୃତ ହବୁ।